ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତା 25 ତାରିଖ ରବିବାର ଦିନ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେପାଳ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି। ପ୍ୟାରିସ୍ ଅଲମ୍ପିକ୍ସ 2024 ଉଦ୍ଯାପିତ, ଭାରତୀୟ କ୍ରୀଡ଼ାବିତ୍ଙ୍କ ଉଦ୍ୟମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ଯଥାଶୀଘ୍ର କାର୍ଯ୍ୟରେ ଯୋଗଦେବାକୁ ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର, ଏବଂ ନିଟ୍ ପିଜି ପ୍ରବେଶିକା ପରୀକ୍ଷା ଗତକାଲି ସଫଳତାର ସହ ଶେଷ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 25 ତାରିଖ ରବିବାର ଦିନ ଆକାଶବାଣୀର ମାସିକ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହା ହେବ ମନ୍ କି ବାତ୍ର 113ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କଠାରୁ ସେମାନଙ୍କର ବିଚାର ଓ ପ୍ରସ୍ତାବ ଆହ୍ୱାନ କରିଛନ୍ତି। ନିଃଶୁଳ୍କ ନମ୍ଘର 1800117800 ମାଧ୍ୟମରେ ସେମାନଙ୍କର ପ୍ରସ୍ତାବ ଦେବାକୁ ଅନୁରୋଧ କରାଯାଇଛି। ସେହିଭଳି ନରେନ୍ଦ୍ର ମୋଦି ଆପ୍ କିମ୍ବା ମାଇ ଗଭ୍ ଓପନ୍ ଫୋରମ୍ ମାଧ୍ୟମରେ ମଧ୍ୟ ଦେଶବାସୀ ସେମାନଙ୍କର ମତ ଉପସ୍ଥାପନ କରିପାରିବେ। ଆସନ୍ତା 23 ତାରିଖ ଶୁକ୍ରବାର ସୁଦ୍ଧା ମତ ଉପସ୍ଥାପନ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଏବଂ ଆକାଶବାଣୀ, ଦୂରଦର୍ଶନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧାସଳଖ ପ୍ରସାରଣ କରାଯିବ। ହିନ୍ଦୀ ପ୍ରସାରଣ ପରେ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ଦୁଇଦିନିଆ ନେପାଳ ଗସ୍ତରେ ଥିବା ବୈଦେଶିକ ସଚିବ ବିକ୍ରମ ମିଶ୍ରି ଗତକାଲି ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଏବଂ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। କାଠମାଣ୍ଡୁସ୍ଥିତ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଶୀତଳ ନିବାସଠାରେ ରାଷ୍ଟ୍ରପତି ପୌଡେଲଙ୍କ ସହ ସାକ୍ଷାତ ଆଲୋଚନା ବେଳେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ କଥାବାର୍ତ୍ତା ହୋଇଛି। ରାଷ୍ଟ୍ରପତି ପୌଡେଲଙ୍କ ଗଣମାଧ୍ୟମ ପରାମର୍ଶଦାତା କିରଣ ପୋଖରେଲ କହିଛନ୍ତି, ଆଲୋଚନା କାଳରେ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପନ ଭଳି ପ୍ରସଙ୍ଗରେ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହାପରେ ଶ୍ରୀ ମିଶ୍ରି ସିଂହଦରବାରସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଭେଟିଥିଲେ। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆଲୋଚନା କାଳରେ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରକୁ ପ୍ରୋହାହିତ କରିବା ପାଇଁ ଶ୍ରୀ ମିଶ୍ରି ଗୁରୁତ୍ୱ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ୍ ପେଡ୍ ମା କେ ନାମ ଅଭିଯାନ ପରିପ୍ରେକ୍ଷୀରେ ଶ୍ରୀ ମିଶ୍ରି କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପରିସରରେ ଏକ ଚାରା ରୋପଣ କରିଛନ୍ତି। ନେପାଳୀ ପ୍ରତିପକ୍ଷ ସେବା ଲାମସାଇଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମିଶ୍ରି ଦୁଇଦିନିଆ ନେପାଳ ଗସ୍ତରେ ଯାଇ ଗତକାଲି କାଠମାଣ୍ଡୁଠାରେ ପହଞ୍ଚଥିଲେ। ଏହି ଗସ୍ତ ଅବସରରେ ସେ ନେପାଳ ଅର୍ଥମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ୟାରିସ୍ ଅଲମ୍ପିକ୍ସ 2024 ଗତକାଲି ଉଦ୍ଯାପିତ ହୋଇଛି। ଗ୍ରୀଷ୍ମକାଳୀନ ଅଲମ୍ପିକ୍ସର ଏହି 33ତମ ସଂସ୍କରଣ ଗତମାସ 26 ତାରିଖରୁ ଆରମ୍ଭ ହୋଇଥିଲା। ଫ୍ରାନ୍ସର ଷ୍ଟାଡ୍ ଡି ଷ୍ଟାଡିୟମ୍ଠାରେ ଉଦ୍ଯାପନୀ ସମାରୋହରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆନ୍ତର୍ଜାତିକ ଅଲମ୍ପିକ୍ସ କମିଟି ଆଇଓସିର ସଭାପତି ଥମାସ୍ ବାକ୍ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନ୍ ଯୋଗ ଦେଇଥିଲେ। ଫ୍ରାନ୍ସ ପାଇଁ ସନ୍ତରଣରେ 4ଟି ସ୍ୱର୍ଣ୍ଣପଦକ ଜିତିଥିବା ଲିଓନ୍ ମର୍ଚାଣ୍ଟ ପ୍ରଥମେ ଅଲମ୍ପିକ୍ସ ମସଲ ଧରି ଷ୍ଟାଡିୟମ୍ ମଧ୍ୟକୁ ପ୍ରବେଶ କରିଥିଲେ। ବିଭିନ୍ନ ପ୍ରତିଯୋଗୀ ଦେଶର ଦୁଇଜଣ ଲେଖାଏଁ ଖେଳାଳି ଜାତୀୟ ପତାକା ଧରି ଷ୍ଟାଡିୟମ୍କୁ ପ୍ରବେଶ କରିଥିଲେ। ଭାରତ ପକ୍ଷରୁ ହକି ଖେଳାଳି ପିଆର୍ ଶ୍ରୀଜେଶ ଏବଂ ବନ୍ଧୁକ ଚାଳକ ମନୁ ଭାକର ଜାତୀୟ ପତାକା ବହନ କରିଥିଲେ। ଏହି ଅଲମ୍ପିକ୍ସ ପ୍ରତିଯୋଗିତାରେ ଗତକାଲି ଶେଷ ଦିନରେ ମହିଳା ଏବଂ ପୁରୁଷ ମାରାଥନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମହିଳା ବର୍ଗରେ ନେଦରଲ୍ୟାଣ୍ଡର ସିଫାନ୍ ହସନ୍ ଏବଂ ପୁରୁଷ ବର୍ଗରେ ଇଥିଓପିଆର ତାମିରାତ ତୋଲା ସ୍ୱର୍ଣ୍ଣପଦକ ହାସଲ କରିଥିଲେ। 40ଟି ସ୍ୱର୍ଣ୍ଣ ସହ 126ଟି ପଦକ ହାସଲ କରି ଆମେରିକା ଶୀର୍ଷସ୍ଥାନ ହାସଲ କରିଥିବାବେଳେ ସେହି 40ଟି ସ୍ୱର୍ଣ୍ଣ ସହ ମୋଟ 91ଟି ପଦକ ହାସଲ କରିଥିବା ଚୀନ୍ ଦ୍ୱିତୀୟ ସ୍ଥାନରେ ରହିଥିଲା। ଜାପାନ ଏବଂ ଅଷ୍ଟ୍ରେଲିଆ ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଭାରତ ଗୋଟିଏ ରୌପ୍ୟ ଏବଂ 5ଟି ବ୍ରୋଞ୍ଜ ପଦକ ସହ 6ଟି ପଦକ ପାଇ ତାଲିକାର 71 ସ୍ଥାନରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅଲମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ କ୍ରୀଡ଼ାବିତ୍ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ପ୍ରତ୍ୟେକ ଭାରତୀୟ ସେମାନଙ୍କ ପାଇଁ ଗର୍ବିତ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଭାରତୀୟ ଦଳର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଂଲାଦେଶର ଅଧିକାଂଶ ପୁଲିସ୍ କର୍ମଚାରୀ ଏପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟରେ ଯୋଗ ଦେଇନାହାନ୍ତି, ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇଛି। ଆୱାମି ଲିଗ୍ ପାର୍ଟିର ନେତା ଓ କର୍ମକର୍ତ୍ତା, ସଂଖ୍ୟାଲଘୁ ଏବଂ ସମାଜର ଅନ୍ୟାନ୍ୟ ଦୁର୍ବଳ ବର୍ଗର ଲୋକ ହିଂସାକାଣ୍ଡ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ମଧ୍ୟବର୍ତ୍ତୀକାଳୀନ ସରକାରର ଗୃହ ପରାମର୍ଶଦାତା ଏମ୍ ସଖାୱତ୍ ହୁସେନ ପୁଲିସ୍ କର୍ମଚାରୀଙ୍କୁ ଯଥାଶୀଘ୍ର କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୌଲବୀ ବଜାର ଜିଲ୍ଲାରେ ବହୁ ଲୋକ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣ ଘଟଣାରେ ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ। ପଲ୍ କାଗାମେ ଚତୁର୍ଥ ଥର ପାଇଁ ରୁଆଣ୍ଡାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଫୌଷ୍ଟିନ୍ ନେଜିଲିଆୟୋ ଶ୍ରୀ କାଗାମେଙ୍କୁ ଶପଥପାଠ କରାଇଥିଲେ। ନିର୍ବାଚନରେ 99%ରୁ ଅଧିକ ଭୋଟ୍ ପାଇ ସେ ରାଷ୍ଟ୍ରପତି ଭାବେ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ 8 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର 2 ଜଣଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦିଆଯାଇଥିଲା। ରାଷ୍ଟ୍ରପତି କାଗାମେଙ୍କୁ ସମାଲୋଚନା କରୁଥିବା ପ୍ରାର୍ଥୀଙ୍କୁ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଅନୁମତି ପ୍ରଦାନ କରାଯାଇ ନଥିଲା। ଅନ୍ୟପକ୍ଷରେ ନିର୍ବାଚନ ଫଳାଫଳକୁ ନେଇ ସେ ଦେଶର ଗଣତାନ୍ତ୍ରିକ ଅଧିକାର ପାଇଁ କାର୍ଯ୍ୟ କରୁଥିବା କର୍ମୀମାନେ ସମାଲୋଚନା କରିଛନ୍ତି। ଏଭଳି ନିର୍ବାଚନ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାର ଅଭାବକୁ ଦର୍ଶାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେବେ ରାଷ୍ଟ୍ରପତି କାଗାମେ ସାମାଜିକ ଗଣମାଧ୍ୟମରେ ଦେଶବାସୀଙ୍କୁ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି। ତାମିଲନାଡୁର ତିରୁଭାଲୁର୍ଠାରେ ଗତ ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ 5 ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି, ଅନ୍ୟ 2 ଜଣ ଆହତ ହୋଇଛନ୍ତି। ଚେନ୍ନାଇ ନିକଟସ୍ଥ ଏକ ଘରୋଇ ଯାନ୍ତ୍ରିକ ବିଦ୍ୟାଳୟର ଏହି ଛାତ୍ରମାନେ ଚେନ୍ନାଇ ତିରୁପତି ଜାତୀୟ ରାଜପଥରେ ରାଜସ୍ଥାନ ଅଭିମୁଖେ ଯାଉଥିବା ବେଳେ ଗୋଟିଏ ଟ୍ରକ୍ ସହ ତାଙ୍କ କାର୍ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ବିପର୍ଯ୍ୟୟ ସମୟରେ ସୁରକ୍ଷିତ ରହିବାର ଉପାୟ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସଦସ୍ୟ ଏସ୍ ବତ୍ସ ଏବଂ ନୂଆଦିଲ୍ଲୀସ୍ଥିତ ଏମ୍ସର ଜେପିଏନ୍ଏ ଟ୍ରମା ସେଣ୍ଟର ମୁଖ୍ୟ ଡାକ୍ତର କାମରାନ୍ ଫାରୁକ୍ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଏବଂ 011-233-1444 ନମ୍ଘରକୁ ଡାଏଲ କରିବାକୁ ପଡ଼ିବ। ଏହାବ୍ୟତୀତ ଶ୍ରୋତାମାନେ 92890-94044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ମଧ୍ୟ ପ୍ରଶ୍ନ ପଚାରିପାରିବେ। ରାତି 9:30 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଏହି କାର୍ଯ୍ୟକ୍ରମ ଶୁଣାଯାଇପାରିବ। ଏହାବ୍ୟତୀତ ଆମର ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ମଧ୍ୟ ଏହା ଉପଲବ୍ଧ ହେବ। ନିଟ୍ ପିଜି ପ୍ରବେଶିକା ପରୀକ୍ଷା 2024 ଦେଶର 170 ସହରରେ ଗତକାଲି ସଫଳତାର ସହ ଶେଷ ହୋଇଛି। ଜାତୀୟ ପରୀକ୍ଷଣ ବୋର୍ଡ ଦ୍ୱାରା ଆୟୋଜିତ ଏହି ପରୀକ୍ଷାରେ ଚଳିତ ବର୍ଷ ପ୍ରାୟ 228,540 ଜଣଙ୍କୁ ପ୍ରବେଶପତ୍ର ପ୍ରଦାନ କରାଯାଇଥିଲା। ଏହି ପରୀକ୍ଷା ପାଇଁ 300 ଫ୍ଲାଇଙ୍ଗ୍ ସ୍କ୍ୱାଡ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। ପରୀକ୍ଷା ପରିଚାଳନାର ତଦାରଖ ପାଇଁ 8 ଆଞ୍ଚଳିକ କମାଣ୍ଡ ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା। ବିଭିନ୍ନ ସଂସ୍ଥା ସହ ସମନ୍ୱୟ ରକ୍ଷା କରି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିବା ନେଇ ବୋର୍ଡ ସୂଚନା ଦେଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଦେଶରେ ମହିଳା ଓ ଶିଶୁଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ଉପରାଜ୍ୟପାଳ ଓ ପ୍ରଶାସକ ଏବଂ ରାଜ୍ୟ ସମାଜ କଲ୍ୟାଣ ମନ୍ତ୍ରୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ପ୍ରଥମ ଜାତୀୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି। ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଏଭଳି ସହଯୋଗ ଜରୁରୀ ବୋଲି କହିଥିଲେ। ମିଶନ ସକ୍ଷମ, ଅଙ୍ଗନବାଡ଼ି ଏବଂ ପୋଷଣ 2.0, ମିଶନ ବାତ୍ସଲ୍ୟ ଏବଂ ମିଶନ ଶକ୍ତି ଅଧୀନରେ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ ସେ ଉଲ୍ଲେଖ କରିଥିଲେ। ଏହି ବୈଠକରେ 28 ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରେ 21 ଜଣ ମନ୍ତ୍ରୀ ଯୋଗ ଦେଇଥିଲେ। ଏଥିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ ଚାଲିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଜାରି ରହିଥିବା କାର୍ଯ୍ୟକ୍ରମ ଓ ଭବିଷ୍ୟତ ରଣନୀତି ଉପରେ ସମୀକ୍ଷା କରାଯାଇଥିଲା। ଲଦାଖ ବାସ୍ତବ ନିୟନ୍ତ୍ରଣ ରେଖା ନିମନ୍ତେ ଗଠିତ ସଂରକ୍ଷଣ ଆୟୋଗର ଅଧ୍ୟକ୍ଷ ତଥା ଲଦାଖ ଓ ଜାମ୍ମୁ କାଶ୍ମୀର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବଂଶୀଲାଲ ଭଟ୍ଟ କାର୍ଗିଲ୍ରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ଦ୍ରାସ ସବ୍ ଡିଭିଜନ, ମୁସ୍କୁ ଘାଟି ଏବଂ ଲାଟୁ, କାର୍କିତ୍ ଏବଂ କାକ୍ସର ଗାଁ ପରିଦର୍ଶନ କରିଛନ୍ତି। ସେ କାର୍ଗିଲ୍ ସହରର ବାସିନ୍ଦା ଏବଂ ସ୍ଥାନୀୟ ପ୍ରତିନିଧିଙ୍କୁ ମଧ୍ୟ ସାକ୍ଷାତ କରିଥିବା ଜଣାପଡ଼ିଛି। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତା 25 ରବିବାର ଦିନ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେପାଳ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି। ପ୍ୟାରିସ୍ ଅଲମ୍ପିକ୍ସ 2024 ଉଦ୍ଯାପିତ, ଭାରତୀୟ କ୍ରୀଡ଼ାବିତ୍ଙ୍କ ଉଦ୍ୟମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ଯଥାଶୀଘ୍ର କାର୍ଯ୍ୟରେ ଯୋଗଦେବାକୁ ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଏବଂ ନିଟ୍ ପିଜି ପ୍ରବେଶିକା ପରୀକ୍ଷା ଗତକାଲି ସଫଳତାର ସହ ଶେଷ ସମ୍ଭାଦ ଶେଷ ହେଲା। ଅଧିକ ସମ୍ଭାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।